ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜ ଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ପଦ୍ମ ପୁରସ୍କାର ଦେବେ। କଳା, ସମାଜସେବା, ସାଧାରଣ ବ୍ୟାପାର, ବିଜ୍ଞାନ, ପ୍ରୌଦ୍ୟୋଗିକ, ବାଣିଜ୍ୟ, ଶିଳ୍ପ, ଔଷଧ, ଶିକ୍ଷା ଆର୍ କ୍ରୀଡ଼ା କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି ପଦ୍ମବିଭୂଷଣ, ପଦ୍ମଭୂଷଣ ଆର୍ ପଦ୍ମଶ୍ରୀ ପୁରସ୍କାର ଦିଆଯିବା। ଆଘର ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆର୍ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ପଦ୍ମା ସୁବ୍ରମଣ୍ୟମ୍ଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବା। ରାଇଜେ ହେବାର୍କେ ଥିବାର ପହିଲା ଖେପ୍ର ଭୋଟ୍ ଆଘୋନୁ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଦକ୍ଷିଣାଞ୍ଚଳ ରେଞ୍ଜ ଥି ତୟାରୀ ବାବଦେ ସମୀକ୍ଷା କରିଛନ୍। ସେ ରେଞ୍ଜର ଡିଆଇଜି ଆର୍ ଏସ୍ପିମାନଙ୍କ ସାଙ୍ଗେ ବରହମପୁରଠାରେ ସମୀକ୍ଷା କରିଛନ୍। ନିର୍ବାଚନକେ ଶୃଙ୍ଖଳିତ ଆର୍ ଅବାଧ କରବାର ଲାଗି ଗଲାକାଲି ହୋଇଥିବା ସମୀକ୍ଷା ବୈଠକଟି ଆଲୋଚନା କରାଯାଇଥିଲା। ବୌଦ୍ଧ ଆର୍ କନ୍ଧମାଳନ ନକ୍ସଲ କାର୍ଯ୍ୟକଳାପକେ ନଜରଥି ରଖିକରି ଅର୍ଦ୍ଧସାମରିକ ବାହିନୀର ଅପରେସନାଲ କ୍ଷମତା ବଢ଼ାବାର ଆଉ ଗୁଇନ୍ଦା ବ୍ୟବସ୍ଥାକେ ସକ୍ରିୟ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ଆର୍ ପାଣିପାଗ ବିଭାଗର ସୂଚନାକେ ଆଧାର କରିକରି ରାଜ୍ୟ ସରକାର ଆଇବା 25 ତାରିଖ ଗୁରୁବାର ଦିନ ସ୍କୁଲମାନଙ୍କର ଖରା ଛୁଟି ମୁଲ କରବେ। ହେଲେ ଆଜିଠାନୁ ବୁଧବାର ତକ 3 ଦିନ ଲାଗି ସବୁ ସରକାରୀ ଅନୁଦାନ ପାଉଥିବାର ଆର୍ ବେସରକାରୀ ସ୍କୁଲମାନଙ୍କୁ ସକାଳର 6:30 ନୁ 10:30 ବଜେ ତକ ସ୍କୁଲ ଖୋଲବାରକେ ରାଜ୍ୟ ସରକାର ଘୋଷଣା କରିଛନ୍। ତାରୁତ୍ରୁ ଗୁରୁବାରଠାନୁ ଖରା ଛୁଟି ମୁଲ ହେବା। ସ୍ୱାସ୍ଥ୍ୟ ବୀମା କ୍ଷେତ୍ରର ବରିଷ୍ଠ ନାଗରିକମାନଙ୍କ ଲାଗି ରହିଥିବାର ବୟସ ସୀମାକେ ବଢ଼ାଯାଇଛି। ବୀମା ନିୟାମକ ଆୟୋଗର ନିଷ୍ପତ୍ତି ଅନୁସାରେ 65 ବର୍ଷନୁ ଏତକା ବୟସର ନାଗରିକମାନେ ସ୍ୱାସ୍ଥ୍ୟ ବୀମା କରିପାରିବେ। ଏହି ନିଷ୍ପତ୍ତି ଲାଗି ସବୁ ବର୍ଗର ଲୋକେ ସ୍ୱାସ୍ଥ୍ୟ ବୀମା କରିପାରିବେ। ହେନ୍ତାକି ଆଗନୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଭିଲ୍ ସ୍ୱାସ୍ଥ୍ୟ ବୀମା କରାଯାଇପାରିବ ବୋଲି ଆୟୋଗ କହିଛି। ଚିକିତ୍ସା କ୍ଷେତ୍ରର ହେଉଥିବାର ଖର୍ଚ୍ଚା ଆର୍ ବୀମା ବଜାରକେ ଫଇଲାବାର ଉଦ୍ଦେଶ୍ୟ ଏହି ନିଷ୍ପତ୍ତି ନିଆଯାଇଥିବାର ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବା 25 ତାରିଖ ଦିନ ଓଡ଼ିଶା ଗସ୍ତି ଆସିବେ ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲଗ ମହାପାତ୍ର ସୂଚନା ଦେଇଛନ୍। ସେହିଦିନ ସୋନପୁର ଗସ୍ତି ଯାଇକରି ଶ୍ରୀ ଶାହା ଗୋଟିଏ ଦଳୀୟ କାର୍ଯ୍ୟକ୍ରମଟି ଯୋଗ ଦେବେ। ସେନ ହେବାରକେ ଥିବାର ଗୋଟିଏ ନିର୍ବାଚନୀ ସଭାଟି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସେହିଦିନ ସୋନପୁରରୁ ଶ୍ରୀ ଶାହା ଭୁବନେଶ୍ୱର ଫେରିବେ। ଭୁବନେଶ୍ୱର ଗସ୍ତ ସମୟରେ ଶ୍ରୀ ଶାହା ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ ବୋଲି ରାଜ୍ୟ ବିଜେପି ଉପସଭାପତି କହିଛନ୍ତି। ଅଗ୍ନିକାଣ୍ଡର ନିଆଁକେ ଲିଭାବାର ଲାଗି ଫାୟାର ବଲ୍ର ବ୍ୟବହାର ସଫଲ ହେବାର ଉତ୍ରୁ ରୋବଟ ଜରିଏ ନିଆଁକେ ଆୟତ କରବାର ଲାଗି ଅଗ୍ନିଶମ ସେବା ସଂସ୍ଥା ତରଫରୁ ଯୋଜନା କରାଯାଇଛି। ରୋବଟ ସାହସି ଦମକଲ ବାହିନୀ ନିଆଁକେ ଆୟତ କରବାର ବାବଦେ ସ୍ଥିର କରାଯାଇଛି। ଏହି ଅତ୍ୟାଧୁନିକ ରୋବଟକେ ଦମକଲ ବାହିନୀ କର୍ମଚାରୀମାନେ ରିମୋଟ ଜରିଏ ବ୍ୟବହାର କରିକରି ନିଆଁ ଲିଭେଇ ପାରିବେ। ପହିଲା କ୍ଷେପେ ସମ୍ବଲପୁର, ରାଉରକେଲା, ଅନୁଗୁଳ ବାଗିର ବଡ଼ ସହରମାନଙ୍କେ ଥିବାର ଦମକଲ କେନ୍ଦ୍ରମାନଙ୍କୁ ରୋବଟ ଆର୍ ଅଲଗା ସରଞ୍ଜାମ ଯୋଗାଇ ଦିଆଯିବା। ପେଟ୍ରୋଲ ପମ୍ପ, ଗୁଦାମ ଘର, ଭିନ୍ ଭିନ୍ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କେ ନିଆଁକେ ଆୟତ କରବାର ଲାଗି ଦୂର ଜାଗାଥି ରହିକରି ରୋବଟ ବ୍ୟବହାର କରାଯାଇ ପାରବା ବୋଲି କୁହାଯାଇଛି। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର 782 ନୂଆ ପଏଣ୍ଟନ ଜଙ୍ଗଲଥି ନିଆଁ ଲାଗିଛି। ଗଲା ହପ୍ତେ ଭିତରେ 6,105 ଜାଗାନ ନିଆଁ ଜଲୁଥିବାର ବାବଦେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ ଠୁଲେଇଛି। କଲାହାଣ୍ଡିର ଭବାନୀପାଟଣା, ନର୍ଲା, ମଦନପୁର, ରାମପୁର, ସମ୍ଭଲପୁରର ଚାରମାଲ, ଦେବଗଡ଼ର ବାରକୋଟର ଜଙ୍ଗଲନ ନିଆଁ ଲାଗିଥିବାର ଜଣାପଡ଼ିଛି। ଗଲାକାଲି ବାରିପଦା ଡିଭିଜନର 30 ଏତକା ଜାଗାଥି ଜଙ୍ଗଲ ନିଆଁ ଲାଗିଥିବାର ଜଣାପଡ଼ିଥିଲା। ସିମିଲିପାଲ ଅଭୟାରଣ୍ୟନ ଜଙ୍ଗଲ ନିଆଁକେ ସବୁଜ ବାହିନୀର ପ୍ରୟାସଥି ଲିଭାଯାଇଛି। 2023-24 ଆର୍ଥିକ ବର୍ଷରେ ଦେଶର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ତା'ର ଆଗର ବର୍ଷର ତୁଳନାଥି 17.7% ବଢ଼ିକରି 19,58,000 କୋଟି ଟଙ୍କାଥି ପହଞ୍ଚିଛି। ସଂଶୋଧିତ ଆକଲନ ତୁଳନାଥି ଏହି ପରିମାଣ 13,000 କୋଟି ଟଙ୍କା ଅତକାଏ। ହେନ୍ତା ଗଲା ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ କ୍ଷେତ୍ରର 18.48% ଅଭିବୃଦ୍ଧି ହାସଲ କରାଯାଇଛି। ହେନ୍ତା ଟିକସଦାତାମାନଙ୍କୁ 3,79,000 କୋଟି ଟଙ୍କା ରିଫଣ୍ଡ ଆକାରରେ ଫେରାଯାଇଥିବାର ଜଣାପଡ଼ିଛି। 4 ବର୍ଷିଆ ସ୍ନାତକଧାରୀମାନେ ଏତକେ ସିଧାସଳଖ ପିଏଚ୍ଡି କରିପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫରୁ କୁହାଯାଇଛି। ସ୍ନାତକ 75% ମାର୍କ ନାହିଁ ତ ସମାନ ଗ୍ରେଡ୍ ରଖିକରି ପାସ୍ କରିଥିବା ଛାତ୍ରଛାତ୍ରୀ ୟୁଜିସି ନେଟ୍ ପରୀକ୍ଷା ଦେଇପାରିବେ। ଭିନ୍ ଭିନ୍ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି 5% ନମ୍ଘର ଅତକା ଦିଆଯିବା। ଏହି ନିଷ୍ପଭି ଲାଗି ଅନୁସୂଚିତ ଜାତି, ଜନଜାତି, ଓବିସି, ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ସୁବିଧା ପାଇବେ। ନେଟ୍ ପରୀକ୍ଷା ଫଳ ଅନୁସାରେ ସେମାନେ ପିଏଚ୍ଡି ପଢ଼ିବାର ସୁଯୋଗ ପାଇବେ। ସମ୍ବଲପୁର ସହରର ଅଇଁଠାପାଲି 33 KV ବିଦ୍ୟୁତ୍ ଫିଡର ଲାଇନ୍ର ମରାମତି ଲାଗି ଆଇବାକାଲି ସକାଳର 5 ବଜେ ନୁ 8 ବଜେ ତକ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା ବୋଲି ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନୀ ତରଫରୁ କୁହାଯାଇଛି। ଇ ସମୟଥି ଅଇଁଠାପାଲି, ଜଗନ୍ନାଥ କଲୋନୀ, ବୁଢ଼ାରଜା, ବଡ଼ସଡ଼କ, ସାନସଡ଼କ, ରେଲୱେ କଲୋନୀ, ବଡ଼ବଜାର, କ୍ଷେତ୍ରାଜପୁର ଆର୍ ତା'ର ଆଖର ପାଖର ଇଲାକାନ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। রাজ্যের বড়ভাগে ইলাকান গ্রীষ্ম প্রবাহ জারি রয়েছে। হলে আইষ্ঠানু তিন দিন তক রাজ্য তাতে দুই ডিগ্রি নু তিন ডিগ্রি সেলসিয়স তক কমবা, তার উতারু ফেরঘায় তাতে তিন ডিগ্রি সেলসিয়স তক বড়বা বলে পানিপাগ বিভাগ তরফ অনুমান করা যাইছি। এসএনএর আঞ্চলিক খবর ইন শেষ হল। আরবেলর আঞ্চলিক খবর শুনিপারবে রাতে সাত বাজিকি দুই মিনিট থি। জুহার।